ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସଂସଦର ଉଭୟ ଗୃହରେ ହଟ୍ଟଗୋଳ ନେଇ ଅପରାହ୍ନ 2 ଯାଏ ଉଭୟ ସଦନ ମୁଲତବୀ। ମୁମ୍ବାଇରେ ଘଟିଥିବା ବୋଟ୍ ଦୁର୍ଘଟଣାରେ 13 ମୃତ, ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ କେନ୍ଦ୍ରୀୟ ରେଳବାଇ ପକ୍ଷରୁ 34 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଯୋଜନା। ନିରାପତ୍ତା ସମ୍ପର୍କରେ ଆଜି ସନ୍ଧ୍ୟାରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଏବଂ ମହିଳା କ୍ରିକେଟ୍ T20 ଆନ୍ତର୍ଜାତିକ ସିରିଜ୍ରେ ଆଜି ସନ୍ଧ୍ୟାରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା। ସଂସଦର ଉଭୟ ଗୃହରେ ହଟ୍ଟଗୋଳ ନେଇ ଅପରାହ୍ନ 2 ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ ରଖାଯାଇଛି। ଡକ୍ଟର ବିଆର୍ ଆମ୍ବେଦକରଙ୍କୁ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟକୁ ବିରୋଧ କରି ହଟ୍ଟଗୋଳ ସୃଷ୍ଟି ହେବା ପରେ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଲୋକସଭାରେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ, ଡିଏମ୍କେ ଓ ସମାଜବାଦୀ ପାର୍ଟି ସମେତ ବିରୋଧୀ ଦଳଗୁଡ଼ିକ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ମନ୍ତବ୍ୟ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ, ଫଳରେ ବାଚସ୍ପତି ଓମ୍ ବିର୍ଲା ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୃହ ଆରମ୍ଭ ହେବା ପରେ ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ ଶ୍ରୀ ଶାହାଙ୍କ ମନ୍ତବ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କ ଦ୍ୱାରା ଆଗତ ମୁଲତବୀ ନୋଟିସ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାକୁ ବିରୋଧ କରି କଂଗ୍ରେସ, ଡିଏମ୍କେ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଆର୍ଜେଡି, ବାମପନ୍ଥୀ ଓ ଅନ୍ୟ ଦଳର ସଦସ୍ୟମାନେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଅଧ୍ୟକ୍ଷ ଗୃହରେ ଶୃଙ୍ଖଳା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ହୋଇନଥିଲା। ପରେ ସେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଡକ୍ଟର ବିଆର୍ ଆମ୍ବେଦକରଙ୍କୁ କଂଗ୍ରେସ ଅପମାନିତ କରିଥିବା ଅଭିଯୋଗ କରି ଆଜି ବିଜେପି ସାଂସଦମାନେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ପ୍ରସଙ୍ଗରେ ଦଳୀୟ ସଦସ୍ୟମାନେ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଗଣମାଧ୍ୟମକୁ କହିଛନ୍ତି, ନେହେରୁ ଗାନ୍ଧି ପରିବାର ସର୍ବଦା ଡକ୍ଟର ଆମ୍ବେଦକରଙ୍କୁ ଅସମ୍ମାନ କରୁଛନ୍ତି। ଜବାହରଲାଲ ନେହେରୁ ନିଜେ ଡକ୍ଟର ଆମ୍ବେଦକରଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ତାଙ୍କୁ ନିର୍ବାଚନ ହାରିବାକୁ ବାଧ୍ୟ କରିଥିଲେ ଏବଂ ତାଙ୍କୁ ରାଜନୀତି ଛାଡ଼ିବାକୁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଶ୍ରୀ ଠାକୁର କହିଛନ୍ତି, କଂଗ୍ରେସର 3 ପିଢ଼ି ବାବା ସାହେବଙ୍କୁ ଭାରତରତ୍ନ ପ୍ରଦାନ କରିନଥିଲେ ଏବଂ ପୁରୁଣା ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ତାଙ୍କ ଫଟୋ ଲଗାଇବାକୁ ମଧ୍ୟ ଅନୁମତି ଦେଇନଥିଲେ। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଡକ୍ଟର ବିଆର୍ ଆମ୍ବେଦକରଙ୍କୁ ନେଇ ଦେଇଥିବା ବୟାନକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକ ସଂସଦ ଭବନ ପରିସରରେ ବିକ୍ଷୋଭ ଜାରି ରଖିଛନ୍ତି। କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି, ଆର୍ଜେଡି, ବାମପନ୍ଥୀ ଏବଂ ଅନ୍ୟ ସଦସ୍ୟମାନେ ଶ୍ରୀ ଶାହା ଡକ୍ଟର ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ବିକ୍ଷୋଭରେ ସାମିଲ ହୋଇଛନ୍ତି। ସଂସଦ ଭବନ ପରିସରରେ ଆଜି ଶାସକ ଏବଂ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ବାଦବିବାଦ ସମୟରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ଜଣେ ସାଂସଦ ତାଙ୍କ ଉପରେ ପଡ଼ିଯିବାରୁ ସେ ଆହତ ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ଘଟଣାକୁ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ସାଂସଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିବା ସୂଚନା ମିଳିଛି। ମୁମ୍ବାଇ ନିକଟରେ ଗତ ସନ୍ଧ୍ୟାରେ ଏକ ବୋଟ୍ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ନାଗପୁରଠାରେ ଗଣମାଧ୍ୟମକୁ ସୂଚନା ଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି, ଏକ ଘରୋଇ ବୋଟ୍ ରାୟଗଡ଼ ଜିଲ୍ଲାର ଏଲିଫାଣ୍ଟା ଗୁମ୍ଫା ଆଡ଼କୁ ଅଗ୍ରସର ହେବା ସମୟରେ ଉରାନ୍ଠାରେ ନୌସେନାର ଏକ ବୋଟ୍ ନିୟନ୍ତ୍ରଣ ହରାଇ ଏହାକୁ ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ 3 ଜଣ ନୌସେନା କର୍ମଚାରୀ ହୋଇଥିବାବେଳେ ବାକି 10 ଜଣ ସାଧାରଣ ନାଗରିକ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆହତମାନଙ୍କୁ ସ୍ଥାନୀୟ ନୌସେନା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଶ୍ରୀ ଫଡ଼ନବିସ୍ ମୃତକଙ୍କ ପରିବାର ଲାଗି 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁମ୍ବାଇ ବୋଟ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଏହାଛଡ଼ା ଶ୍ରୀମତୀ ମୁର୍ମୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମୋଦି ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ସ୍ଥାନୀୟ କୋଲାବା ଥାନାରେ ସମ୍ପୃକ୍ତ ନୌସେନା ବୋଟ୍ର ଡ୍ରାଇଭର ଏବଂ ଅନ୍ୟ କେତେକଙ୍କ ବିରୋଧରେ ଏହି ମାମଲାରେ ଏତଲା ଦାଖଲ କରାଯାଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ସମୟରେ ଯାତ୍ରୀଙ୍କ ଆଶାତୀତ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ରେଳବାଇ 34 ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଜାନୁଆରୀ 13 ତାରିଖରୁ ଫେବୃୟାରୀ 26 ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜରେ ଏହି ମେଳା ଅନୁଷ୍ଠିତ ହେବ। ମୁମ୍ବାଇ, ପୁଣେ, ନାଗପୁର ସମେତ ବିଭିନ୍ନ ସହରରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ, ଯାହାଫଳରେ ଏହି ମେଳାକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ସୁରୁଖୁରୁରେ ଏବଂ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରାଯାଇପାରିବ। କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ୍ର ବୁକିଂ ଡିସେମ୍ବର 20 ତାରିଖରୁ ସମସ୍ତ ପିଆର୍ଏସ୍ କେନ୍ଦ୍ର ଏବଂ irctc.co.in ୱେବ୍ସାଇଟ୍ରେ ଆରମ୍ଭ ହେବ। ସ୍ୱତନ୍ତ୍ର ଟ୍ରେନ୍ରେ ଜେନେରାଲ୍ ସେକେଣ୍ଡ କ୍ଲାସ୍ କୋଚ୍ ଅଣସଂରକ୍ଷିତ କୋଚ୍ ଭାବରେ ଚାଲିବ ଏବଂ ୟୁଟିଏସ୍ ମାଧ୍ୟମରେ ଟିକେଟ୍ ବୁକ୍ କରାଯାଇପାରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିରାପତ୍ତା ସମ୍ପର୍କରେ ସମୀକ୍ଷା କରିବେ। ବୈଠକରେ ସ୍ୱତନ୍ତ୍ର ଭାବେ ଜମ୍ମୁ କାଶ୍ମୀରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ନିଆଯାଉଥିବା ରଣନୈତିକ କାର୍ଯ୍ୟ ଖସଡ଼ାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ। ଏଥିରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ମହାନିର୍ଦ୍ଦେଶକ, ଜମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବହୁ ବରିଷ୍ଠ ପୁଲିସ୍ ଓ ସେନା ଅଧିକାରୀ ଯୋଗଦେବେ। ଜମ୍ମୁ କାଶ୍ମୀରର ନିରାପତ୍ତା ସମ୍ପର୍କରେ ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଜୁନ୍ 16 ତାରିଖ ଦିନ ଦିଲ୍ଲୀରେ ଅନୁରୂପ ଏକ ବୈଠକରେ ସମୀକ୍ଷା କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟସଲୀଳା ଶ୍ରୀବାସ୍ତବ କହିଛନ୍ତି, ଦେଶର ଜନସଂଖ୍ୟାଗତ ଲାଭକୁ ଉପଯୋଗ କରିବା, ଅଭିନବତାକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାୟୀ ପ୍ରଗତି ସୁନିଶ୍ଚିତ କରିବା ନିମନ୍ତେ ଦୃଢ଼ ସ୍ୱାସ୍ଥ୍ୟସେବା ଏବଂ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାରେ ପୁଞ୍ଜିନିବେଶ ଜରୁରୀ। ନୂଆଦିଲ୍ଲୀରେ ବାର୍ଷିକ ସ୍ୱାସ୍ଥ୍ୟ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀମତୀ ଶ୍ରୀବାସ୍ତବ କହିଛନ୍ତି, ଭାରତର ସ୍ୱାସ୍ଥ୍ୟସେବା ନୀତି ପ୍ରତ୍ୟେକ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଲଭ ଏବଂ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରିଥାଏ। 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ସେ କହିଛନ୍ତି। ଜାମ୍ମୁ କାଶ୍ମୀରର କୁଲଗାମ୍ ଜିଲ୍ଲାରେ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନ ବେଳେ ଆଜି ସକାଳେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 5 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣାରେ 2 ଜଣ ଯବାନ ଆହତ ହୋଇଛନ୍ତି। ଗତକାଲି ରାତିରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ସୂଚନା ଅନୁଯାୟୀ ଯୁଗ୍ମ ବାହିନୀର କାଦେର ଗାଁର ସନ୍ଦିଗ୍ଧ ସ୍ଥାନରେ ପହଞ୍ଚିବା ପରେ ଲୁଚି ରହିଥିବା ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ସେନା ମୁଖପାତ୍ର କହିଛନ୍ତି, ତଲାସୀ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିଥିବା ସେ କହିଛନ୍ତି। ମହିଳା କ୍ରିକେଟ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା T20 ଆନ୍ତର୍ଜାତିକ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7 ସମୟରେ ଏହି ମ୍ୟାଚ୍ ନଭି ମୁମ୍ବାଇ ସ୍ଥିତ ଡିୱାଇ ପାଟିଲ କ୍ରୀଡ଼ା ଏକାଡେମୀରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଓ ଦ୍ୱିତୀୟ ମ୍ୟାଚ୍ରେ ଭାରତ ଜିତିବା ଫଳରେ ବର୍ତ୍ତମାନ ସୁଦ୍ଧା ଏହି ସିରିଜ୍ 1-1 ବରାବର ରହିଛି। ଏସୀୟ ଯୁବ ଏବଂ ଜୁନିୟର ଭାରୋତ୍ତୋଳକ ଚମ୍ପିୟନ୍ସିପ୍ 2024 ଆଜିଠାରୁ କାତାରର ଦୋହାଠାରେ ଆରମ୍ଭ ହେବ। ଉଭୟ ଜୁନିୟର ଓ ଯୁବବର୍ଗରେ 20 ଲେଖାଏଁ ବର୍ଗରେ ଏହି ଚମ୍ପିୟନ୍ସିପ୍ ଖେଳାଯିବ। ଏଥିରେ ଭାଗ ନେବା ଲାଗି 28 ଜଣିଆ ଭାରତୀୟ ଦଳ ସେଠାରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ସଂସଦର ଉଭୟ ଗୃହରେ ହଟ୍ଟଗୋଳ ନେଇ ଅପରାହ୍ନ 2 ଯାଏଁ ଉଭୟ ସଦନ ମୁଲତବୀ। ମୁମ୍ବାଇରେ ଘଟିଥିବା ବୋଟ୍ ଦୁର୍ଘଟଣାରେ 13 ମୃତ, ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ କେନ୍ଦ୍ରୀୟ ରେଳବାଇ ପକ୍ଷରୁ 34 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଯୋଜନା। ନିରାପତ୍ତା ସମ୍ପର୍କରେ ଆଜି ସନ୍ଧ୍ୟାରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଏବଂ ମହିଳା କ୍ରିକେଟ୍ T20 ଆନ୍ତର୍ଜାତିକ ସିରିଜ୍ରେ ଆଜି ସନ୍ଧ୍ୟାରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।